ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଧନଜନ ଯୋଜନାକୁ ଆଜି ପୁରିଲା 10 ବର୍ଷ। ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଣପାରମ୍ପରିକ ଶକ୍ତି ଉତ୍ସରୁ ଅଧିକରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ ପାଇଁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର, କହିଲେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ରାସନ କାର୍ଡର ଇ କେୱାଇସି ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇନାହିଁ, ବିଭାଗୀୟ ମନ୍ତ୍ରୀଙ୍କ ତରଫରୁ ସ୍ୱଷ୍ଟ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଏବଂ ମଣିଷଙ୍କଠାରେ ବାର୍ଡ ଫ୍ଲୁ ସଂକ୍ରମଣ ନେଇ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ ବୋଲି ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ପ୍ରଧାନମନ୍ତ୍ରୀ ଧନଜନ ଯୋଜନା ଆଜି 10 ବର୍ଷ ପୂରଣ କରିଛି। ଗତ 2014 ଅଗଷ୍ଟ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅର୍ଥନୈତିକ ମୁଖ୍ୟସ୍ରୋତରେ ସାମିଲ କରିବା ତଥା ଅବହେଳିତ ସମ୍ପ୍ରଦାୟର ବିକାଶ ଲକ୍ଷ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନାରେ 53 କୋଟିରୁ ଉର୍ଦ୍ଧ୍ୱ ଲୋକ ସାମିଲ ହେବା ଏହାର ସଫଳତାକୁ ପ୍ରତିପାଦିତ କରୁଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଗ୍ରାମାଞ୍ଚଳର 67% ବ୍ୟାଙ୍କ ଖାତା ଏହି ଯୋଜନା ଅଧୀନରେ ଖୋଲାଯାଇଛି, ସେଥିରୁ 55% ଆକାଉଣ୍ଟ ମହିଳାଙ୍କର ଥିବା ଜଣାପଡ଼ିଛି। ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ନିକଟକୁ କଲ୍ୟାଣକାରୀ ଯୋଜନାଗୁଡ଼ିକର ଆର୍ଥିକ ସୁଫଳ ଦ୍ରୁତ, ନିରନ୍ତର ଏବଂ ସ୍ୱଚ୍ଛ ହସ୍ତାନ୍ତର ସମ୍ଭବ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ହିତାଧିକାରୀ ଏବଂ ଯୋଜନାକୁ ସଫଳତା ପ୍ରଦାନ କରିବାରେ ଯୋଗଦାନ ଦେଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୋଜନା ସମାଜର ଆର୍ଥିକ ପଛୁଆବର୍ଗର ଲୋକଙ୍କୁ ସଶକ୍ତ କରିବା ଏବଂ ତାଙ୍କୁ ସମ୍ମାନର ସହିତ ବଞ୍ଚବାର ସୁଯୋଗ ଦେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଯୋଜନା ଅଧୀନରେ ଦେଶର ମୋଟ 53 କୋଟି 13 ଲକ୍ଷ ଜନଧନ ଖାତା ଖୋଲାଯାଇଛି ବୋଲି ସେ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଗତ ଦଶନ୍ଧି ମଧ୍ୟରେ ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ବିକାଶର ମୁଖ୍ୟଧାରାରେ ଯୋଡ଼ିବାରେ ଧନଜନ ଯୋଜନା ଅଭୂତପୂର୍ବ ଭୂମିକା ନିର୍ବାହ କରିଛି ବୋଲି କହିଛନ୍ତି। ସମଗ୍ର ରାଜ୍ୟରେ 392.8 MW କ୍ଷମତା ସମ୍ପନ୍ନ ପବନ ଶକ୍ତି ପ୍ରକଳ୍ପ ସ୍ଥାପନର ପ୍ରସ୍ତାବ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ବିଧାନସଭାରେ ଆଜି ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଅଣପାରମ୍ପରିକ ଶକ୍ତି ଉତ୍ସରୁ ଅଧିକରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। କୋରାପୁଟର ଦେଓମାଳିଠାରେ ଜେଏସ୍ଡବ୍ଲ୍ୟୁ କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ ହେବାକୁ ଥିବା 49.5 MW ଏବଂ ଉମରକୋଟ୍ଠାରେ ଏଚ୍ପିସିଏଲ୍ ଦ୍ୱାରା 48 MW କ୍ଷମତା ବିଶିଷ୍ଟ ପ୍ରକଳ୍ପକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଓଏନ୍ଜିସି ତ୍ରିପୁରା ପାୱାର କମ୍ପାନୀ ପକ୍ଷରୁ ଜଗତସିଂହପୁର, ସମ୍ଭଲପୁର ଅନ୍ତର୍ଗତ କୁସୁମୀ, ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିଠାରେ ମଧ୍ୟ ଶକ୍ତି ପ୍ରକଳ୍ପ ସ୍ଥାପନ ପ୍ରସ୍ତାବ ସରକାରଙ୍କର ବିଚାରାଧୀନ ରହିଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରାସନ କାର୍ଡର ଇ କେୱାଇସି ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ବିଧାନସଭାରେ ଆଜି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଖାଦ୍ୟ ଯୋଗାଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ଇ କେୱାଇସି ପ୍ରକ୍ରିୟା ଆରମ୍ଭ କରାଯାଇଛି, ତେବେ ଏହାକୁ ଏପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ କରାଯାଇ ନାହିଁ। ଏଥିପାଇଁ ଧାର୍ଯ୍ୟ କରାଯାଇଥିବା ଏକ ମାସର ସମୟସୀମା ଭିତରେ ଇ କେୱାଇସି ପୂରଣ ନ ହେଲେ ମଧ୍ୟ ରାସନ କାର୍ଡ ମାଧ୍ୟମରେ ପୂର୍ବଭଳି ଖାଦ୍ୟ ଯୋଗାଣ ବ୍ୟବସ୍ଥା ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ ସ୍ୱଷ୍ଟ କରିଛନ୍ତି। ରାତ୍ରିଭୋଜନରେ ରୁଟି ବ୍ୟବହାର ବୃଦ୍ଧି ପାଉଥିବାରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ଗହମ ଦେବାର ପ୍ରସ୍ତାବ ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି। ସବ୍ସିଡି ଜରିଆରେ ଚାଷୀଙ୍କୁ 43 ପ୍ରକାରର ଯନ୍ତ୍ରପାତି ଯୋଗାଇ ଦିଆଯାଉଛି। ବିଧାନସଭାରେ ଆଜି ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ଏହି ଯନ୍ତ୍ରପାତି ମଧ୍ୟରେ 14 ପ୍ରକାରର ହସ୍ତଚାଳିତ ଏବଂ ବଳଦଙ୍କ ଉପଯୋଗ କରି ବ୍ୟବହାର କରାଯାଉଥିବା ଯନ୍ତ୍ରପାତି ରହିଛି। ଏହି ବ୍ୟବସ୍ଥାରେ ଦୁର୍ନୀତି କିମ୍ବା ଚାଷୀଙ୍କୁ ବିହନ ଯୋଗାଣରେ ଅନିୟମିତତା ହୋଇଥିବାର ଅଭିଯୋଗ ମିଳିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଗ୍ରାମୀଣ ଭିଭିଭୂମି ବିକାଶ ପାଣ୍ଠିର ଉପଯୋଗ ସଂକ୍ରାନ୍ତ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଗତ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନେଇ ସମୀକ୍ଷା କରାଯାଇଛି। ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମଣିଷଙ୍କଠାରେ ବାର୍ଡ ଫ୍ଲୁ ସଂକ୍ରମଣ ନେଇ କୌଣସି ସ୍ୱଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ତେବେ ପୁରୀରେ ଲକ୍ଷଣ ଦେଖାଦେଇଥିବା ବ୍ୟକ୍ତିଙ୍କର ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି ବୋଲି ସେ କହିଛନ୍ତି। ରିପୋର୍ଟ ମିଳିବା ପାଇଁ ସପ୍ତାହେ ସମୟ ଲାଗିବ, ଏହାପରେ ସଂକ୍ରମଣ ନେଇ ସ୍ୱଷ୍ଟ ସୂଚନା ମିଳିବ ବୋଲି ସେ କହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ନମୁନା ସଂଗ୍ରହ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସଂକ୍ରମିତ ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ଅଞ୍ଚଳର କୁକୁଡ଼ା ମାଂସ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ ବୋଲି ଡାକ୍ତର ମିଶ୍ର କହିଛନ୍ତି। ଢେଙ୍କାନାଳ ପୌରପାଳିକା କାର୍ଯ୍ୟାଳୟରେ ଆଜି ସାପ କାମୁଡ଼ା ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ରାଜ୍ୟ ଏବଂ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଆୱାର୍ଡ ପରିବାର ପକ୍ଷରୁ ଆୟୋଜିତ ଏହି ଶିବିରରେ ସାପ କାମୁଡ଼ା ଏବଂ ଏହାର ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ନେଇ ଲୋକଙ୍କୁ ସଚେତନ କରାଯାଇଛି। ଭଦ୍ରକ ଜିଲ୍ଲାରେ ଦକ୍ଷତା ବିକାଶ ଲକ୍ଷ୍ୟ ନେଇ କୌଶଳ ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି। ରାଜ୍ୟ ଦକ୍ଷତା ବିକାଶ ଏବଂ ଜିଲ୍ଲା ବୈଷୟିକ ଶିକ୍ଷା ବିଭାଗ ଓ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଉଦ୍ଘାଟନ କରିଥିଲେ। ଏହି ରଥ ଭଦ୍ରକ ଜିଲ୍ଲା ସ୍କୁଲ, ଭଦ୍ରକ ସରକାରୀ ହାଇସ୍କୁଲ ଏବଂ ଜିଲ୍ଲାର ପୌରାଞ୍ଚଳ ଓ ବ୍ଲକ ହାଇସ୍କୁଲଗୁଡ଼ିକରେ ପର୍ଯ୍ୟାୟକ୍ରମେ ପହଞ୍ଚ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ନିଯୁକ୍ତି ସୁଯୋଗ ଉପରେ ସଚେତନ କରାଇବ। ହାତୀ ଆକ୍ରମଣ ଜନିତ ଜୀବନହାନୀକୁ ରୋକିବା ଲକ୍ଷ୍ୟରେ ବନ ବିଭାଗ ପକ୍ଷରୁ ହାତୀଙ୍କ ଦେହରେ ରେଡିଓ କଲାର ଲଗାଇବା ବ୍ୟବସ୍ଥା ଆରମ୍ଭ ହୋଇଛି। ଚିହ୍ନଟ ହୋଇଥିବା 17 ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ଏହି ରେଡିଓ କଲାର ଲଗାଯିବା ପଦକ୍ଷେପ ନିଆଯାଇଛି ବୋଲି ବନ ବିଭାଗ ସୂଚନା ଦେଇଛି। ସେହି ହାତୀଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା ଡିଭିଜନର 2, ଚନ୍ଦକାର 3, ବଣେଇର 3, ଢେଙ୍କାନାଳର 2, ବାରିପଦାର 3 ସହିତ ରାଉରକେଲା, କେନ୍ଦୁଝର, ସମ୍ଭଲପୁର ଏବଂ ଅନୁଗୁଳର ଗୋଟାଏ ଲେଖାଏଁ ଦନ୍ତା ହାତୀ ରହିଛନ୍ତି। ରେଡିଓ କଲାର ଲଗାଯିବ ପରେ ହାତୀଙ୍କୁ ବିଭିନ୍ନ ଅଭୟାରଣ୍ୟରେ ଛଡ଼ାଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ନେଇ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଘାଟଗୁଡ଼ା ୟୁଜି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀ ଗତକାଲି ଏହି ସ୍କୁଲକୁ ଗସ୍ତ କରି ସମୀକ୍ଷା କରିବାବେଳେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ନେଇ ପ୍ରମାଣ ପାଇଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଠାକୁରଙ୍କର ବନଭୋଜି ବେଶ ଅନୁଷ୍ଠିତ ହେବ। ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଈ ବାଛୁରୀଙ୍କୁ ସାଙ୍ଗରେ ନେଇ ବନଭୋଜି ପାଇଁ ଯାଉଥିବାର ପୁରାଣ ବର୍ଷ୍ଣିତ ପ୍ରସଙ୍ଗ ପରିପ୍ରେକ୍ଷୀରେ ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ମହାପ୍ରଭୁଙ୍କୁ ଏହି ବେଶରେ ସଜାଯାଏ। ମଧ୍ୟାହ୍ନ ଧୂପ ପରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ସହ ଠାକୁରଙ୍କର ବନଭୋଜି ବେଶ ଏବଂ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି ଅନୁଷ୍ଠିତ ହେବ। ଏହି ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଚଳିତ ଆର୍ଥିକ ବର୍ଷର ଗତ 26 ସୁଦ୍ଧା ପୂର୍ବତଟ ରେଳପଥ ଦ୍ୱାରା ପଣ୍ୟ ପରିବହନ 3.37% ବୃଦ୍ଧି ପାଇଛି। ପୂର୍ବ ବର୍ଷର ଏହି ସମୟ ସୁଦ୍ଧା ଏହା 3.282 ନିୟୁତ ଟନ୍ ଅଧିକ ଥିବା ଜଣାପଡ଼ିଛି। ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ 100.57 ନିୟୁତ ଟନ୍ ପଣ୍ୟ ବୋଝେଇ କରି ଏକ ନୂତନ ମାନଦଣ୍ଡ ହାସଲ କରିଛି। ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍, ୱାଲ୍ଟିୟର ଏବଂ ସମ୍ଭଲପୁର ରେଳମଣ୍ଡଳର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରରୁ ଉପରମୁଣ୍ଡରୁ ଆସୁଥିବା ଜଳ ପରିମାଣ ହ୍ରାସ ଦୃଷ୍ଟିକୁ ରଖି 12 ଗେଟ୍କୁ ବନ୍ଦ କରିଦିଆଯାଇଛି। ଏବେ 2 ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ମହାନଦୀକୁ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 620.43 ଫୁଟ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,79,323 ଘନଫୁଟ ଜଳ ପ୍ରବେଶ କରୁଛି। ଓଡ଼ିଶା ସମେତ ଦେଶର 22 ରାଜ୍ୟରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହାର ପ୍ରଭାବରେ ଆସନ୍ତା 24 ମଧ୍ୟରେ ଭୀଷଣ ବର୍ଷା ନେଇ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ କୋହଲା ପବନ ସହ ବଜ୍ରପାତର ସମ୍ଭାବନା ନେଇ 8 ଜିଲ୍ଲାକୁ ମଧ୍ୟ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଧନଜନ ଯୋଜନାକୁ ଆଜି ପୁରିଲା 10 ବର୍ଷ। ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଣପାରମ୍ପରିକ ଶକ୍ତି ଉତ୍ସରୁ ଅଧିକରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ ପାଇଁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର, କହିଲେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ରାସନ କାର୍ଡର ଇ କେୱାଇସି ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇନାହିଁ, ବିଭାଗୀୟ ମନ୍ତ୍ରୀଙ୍କ ତରଫରୁ ସ୍ୱଷ୍ଟ କଲେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଏବଂ ମଣିଷଙ୍କଠାରେ ବାର୍ଡ ଫ୍ଲୁ ସଂକ୍ରମଣ ନେଇ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ ବୋଲି ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣି ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।